ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାତୃଭୂମିର ସେବା ଏବଂ ପ୍ରାଣବଳି ଦେଇଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ପୋଲିସ ସ୍ମୃତି ଦିବସ। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀର ଜାତୀୟ ପୋଲିସ ସ୍ମାରକୀରେ ଶ୍ରଦ୍ଧାସୁମନ ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ମୁଦ୍ରିତ ବିଜ୍ଞାପନ ନିମନ୍ତେ ନିର୍ଦ୍ଦେଶନାମା ଜାରି କଲେ ନିର୍ବାଚନ ଆୟୋଗ। ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ। ମାତୃଭୂମିର ସେବା ଏବଂ ପ୍ରାଣବଳି ଦେଇଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ପୋଲିସ ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ଶାନ୍ତି ଶୃଙ୍ଖଳା, ମାଓ ଦମନ ଏବଂ ଲୋକମାନଙ୍କୁ ସୁରକ୍ଷା ଦେଉଥିବା ସମୟରେ ପୋଲିସ କର୍ମଚାରୀମାନଙ୍କ ବଳିଦାନ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପୋଲିସ ସ୍ମୃତି ଦିବସ ଅବସରରେ ସେମାନଙ୍କ ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସ୍କରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଦେଶ ଏବଂ ଦେଶବାସୀଙ୍କୁ ସୁରକ୍ଷା ଦେବା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପୋଲିସର ଅଟଳ ପ୍ରତିବଦ୍ଧତାକୁ ଦେଶ ଗଭୀର ସମ୍ମାନ ପ୍ରଦର୍ଶନ କରୁଛି। ସେ କହିଛନ୍ତି, ସଙ୍କଟ ଏବଂ ମାନବିକ ଆବଶ୍ୟକତା ସମୟରେ ମଧ୍ୟ ସେବା କରିବା ପାଇଁ ପୋଲିସର ଦୃଢ଼ ସମର୍ପଣ କର୍ତ୍ତବ୍ୟବୋଧର ପରିଚୟ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ପୋଲିସ କର୍ମଚାରୀଙ୍କ ଅଦମ୍ୟ ସାହସକୁ ସମ୍ମାନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶ ଏବଂ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ପୋଲିସ ବାହିନୀର ଭୂମିକା ଅବିସ୍ମରଣୀୟ ଓ ପ୍ରଶଂସନୀୟ। ପୋଲିସ ସ୍ମୃତି ଦିବସରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ନେଇ ପୋଲିସ ବାହିନୀର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକ ଶକ୍ତିଶାଳୀ ପୋଲିସ ବାହିନୀ ହିଁ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିପାରିବ। ପୋଲିସ ସ୍ମୃତି ଦିବସ ଅବସରରେ ନୂଆଦିଲ୍ଲୀର ଜାତୀୟ ପୋଲିସ ସ୍ମାରକୀରେ ଶହୀଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଏବଂ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ କହିଛନ୍ତି, ସାମରିକ ବାହିନୀ ଏବଂ ପୋଲିସ ବାହିନୀର ଭିନ୍ନ ଭିନ୍ନ ମଞ୍ଚ ଥାଇପାରେ, କିନ୍ତୁ ସେମାନଙ୍କର ଲକ୍ଷ୍ୟ ହେଉଛି ଗୋଟିଏ, ଦେଶର ସୁରକ୍ଷା। ସାମରିକ ବାହିନୀ ଭୌଗୋଳିକ ଅଖଣ୍ଡତା ସୁନିଶ୍ଚିତ କରୁଥିବା ବେଳେ ପୋଲିସ ଦେଶର ସାମାଜିକ ଅଖଣ୍ଡତାକୁ ସୁରକ୍ଷା ଦେଉଛି।
मैं स्वयं गृहमंत्री रह चुका हूं, मुझे बेहद नजदीक से पुलिस के कामकाज को देखने का अवसर मिला है। रक्षा मंत्री के रूप में मुझे सेना के कामकाज को भी नजदीक से देखने का अवसर मिल रहा है। सेना हो या पुलिस, ये दोनों ही देश की सुरक्षा के अलग अलग पिलर्स हैं। इसलिए मेरा यह मानना है कि दुश्मन कोई भी हो, चाहे सीमा पार से आए या हमारे बीच छिपा हो, जो भी व्यक्ति भारत की सुरक्षा के लिए खड़ा है वह एक ही आत्मा का प्रतिनिधि है।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ହେବାକୁ ଥିବାରୁ ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷାକୁ ସନ୍ତୁଳନ କରିବା ଲାଗି ପୋଲିସ ବାହିନୀକୁ ଆହୁରି ସତର୍କ ଏବଂ ସଜାଗ ହେବାକୁ ପଡ଼ିବ।
यह बड़े अफसोस की बात है कि एक लंबे समय तक पुलिस के योगदान को एक समाज के रूप में, एक राष्ट्र के रूप में हमने उतना रिकॉग्नाइज नहीं किया था। उनकी स्मृतियों को जीवंत बनाने के लिए जो सकारात्मक प्रयास जितने होने चाहिए थे नहीं किया गया था, लेकिन प्रधानमंत्री श्री नरेंद्र मोदी जी के नेतृत्व में हमारी सरकार ने पुलिस के हमारे साथियों की स्मृति को जीवंत रखने के लिए, उनके प्रति सम्मान व्यक्त करने के लिए 2018 में नेशनल पुलिस मेमोरियल की भी स्थापना की।
1969 ମସିହା ଅକ୍ଟୋବର 21 ତାରିଖରେ ଲଦାଖରେ ଚୀନ ସୈନ୍ୟଙ୍କ ଆକ୍ରମଣରେ 10 ଜଣ ଭାରତୀୟ ପୁଲିସ ଶହୀଦ ହୋଇଥିଲେ। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଆଜିର ଦିନରେ ପୁଲିସ ସ୍ମୃତି ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳକୁ 4-ଦିନିଆ ଗସ୍ତରେ ଯାଇ ଆଜି ତିରୁଅନନ୍ତପୁରମରେ ପହଞ୍ଚବେ। ସାବରିମାଳା ମନ୍ଦିରରେ ଆସନ୍ତାକାଲି ରାଷ୍ଟ୍ରପତି ପରିଦର୍ଶନ ସହ ପୂଜାର୍ଚ୍ଚନା କରିବେ। ତିରୁଅନନ୍ତପୁରମର ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେଆର୍ ନାରାୟଣନ୍ଙ୍କ ଏକ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଆସନ୍ତା ଗୁରୁବାର ଦିନ ଅନାବରଣ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ନାରାୟଣ ଗୁରୁ ସମାଧିର ଶତବାର୍ଷିକୀ ସମାରୋହରେ ରାଷ୍ଟ୍ରପତି ଯୋଗଦେବେ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପାଲାସ୍ଥିତ ସେଣ୍ଟ ଥୋମାସ କଲେଜ ଏବଂ ଏର୍ଣ୍ଣାକୁଲମ୍ଠାରେ ସେଣ୍ଟ ଟେରେସା କଲେଜର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ସମୟରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଭୋଟ୍ ପୂର୍ବରୁ ଏବଂ ଭୋଟ୍ ଗ୍ରହଣ ଦିନ ପ୍ରକାଶିତ ହେବାକୁ ଥିବା ସମସ୍ତ ମୁଦ୍ରିତ ବିଜ୍ଞାପନ ପାଇଁ ଗଣମାଧ୍ୟମ ପ୍ରମାଣପତ୍ର ଏବଂ ନିରୀକ୍ଷଣ କମିଟିଠାରୁ ପୂର୍ବ ପ୍ରମାଣପତ୍ର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନ କହିଛନ୍ତି, ଏକ ନିରପେକ୍ଷ ପ୍ରଚାର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର 5 ଓ 6 ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର 10 ଓ 11 ତାରିଖ ସୁଦ୍ଧା ଏହି ପ୍ରମାଣପତ୍ର ଗ୍ରହଣ କରିବା ଅନିବାର୍ଯ୍ୟ କରାଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି, ମୁଦ୍ରିତ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ ପାଇଁ ପ୍ରମାଣପତ୍ର ଚାହୁଁଥିବା ଆବେଦନକାରୀମାନେ ପ୍ରସ୍ତାବିତ ତାରିଖର 2 ଦିନ ପୂର୍ବରୁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ନିରୀକ୍ଷଣ କମିଟି ନିକଟରେ ଆବେଦନ ଦାଖଲ କରିବେ। ଏ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, 2ଟି ପର୍ଯ୍ୟାୟରେ ନଭେମ୍ବର 6 ଏବଂ 11 ତାରିଖରେ ବିହାର ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ଅନୁଷ୍ଠିତ ହେବ। ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ଆସ୍ରାନୀଙ୍କର ଗତକାଲି ପରଲୋକ ଘଟିଛି। ମୁମ୍ବାଇରେ 84 ବର୍ଷ ବୟସରେ ଶ୍ରୀ ଆସ୍ରାନୀ ଅପରାହ୍ନ 4ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେ ପ୍ରକୃତରେ ଜଣେ ବହୁମୁଖୀ ପ୍ରତିଭା ଥିଲେ। ତାଙ୍କ ଅଭିନୟରେ ଅଗଣିତ ଦର୍ଶକଙ୍କୁ ସେ ହସାଇବାର କ୍ଷମତା ରଖିଥିଲେ। ଆସ୍ରାନୀଙ୍କ ଅଭିନୟ ଜୀବନ ଭାରତୀୟ ସିନେମାକୁ ସବୁବେଳେ ପରିପୁଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଆମର ଏକ ରିପୋର୍ଟ।
ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଆସ୍ରାନୀ ଜୟପୁରରେ 1941 ଜାନୁଆରୀ 1 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜୟପୁରରେ ସେଣ୍ଟ ଜାଭିୟର ସ୍କୁଲରେ ଶିକ୍ଷା ଗ୍ରହଣ ସହ ରାଜସ୍ଥାନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପ୍ରାରମ୍ଭିକ ଜୀବନରେ ସେ ଆକାଶବାଣୀ ଜୟପୁର କେନ୍ଦ୍ରରେ କାର୍ଯ୍ୟ କରିବା ପରେ ପୁଣେସ୍ଥିତ ଚଳଚ୍ଚିତ୍ର ପ୍ରତିଷ୍ଠାନରେ ନାମ ଲେଖାଇଥିଲେ। 1967 ଆସ୍ରାନୀ ହରେ କାଁସ କି ଚୁଡ଼ିଆ ଚଳଚ୍ଚିତ୍ରରୁ ବଲିଉଡ଼ରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଭାରତୀୟ ସିନେମାରେ ଦୀର୍ଘଦିନ ଧରି ତାଙ୍କର ଗୌରବମୟ ଯାତ୍ରା ଜାରି ରହିଥିଲା। 5 ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ ଜୀବନରେ ହାସ୍ୟରସାତ୍ମକ ଭୂମିକାରେ ସେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ସୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକାରେ ନିଖୁଣ ଅଭିନୟ କରି ସେ ଦର୍ଶକମାନଙ୍କର ପ୍ରିୟ ଭାଜନ ହୋଇଥିଲେ। ସେଥିରେ ସେ ଚାର୍ଲି ଚାପ୍ଲିନ୍ ଓ ହିଟଲରଙ୍କର ଅଙ୍ଗଭଙ୍ଗୀକୁ ଅନୁକରଣ କରିଥିଲେ। ଆସ୍ରାନୀ ଚୁପ୍କେ ଚୁପ୍କେ, ଭୁଲ୍ ଭୁଲେୟା, ଧମାଲ ଏବଂ ବଣ୍ଟିୟର ବବ୍ଲି 2 ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ। ତାଙ୍କ ପରଲୋକରେ ଚଳଚ୍ଚିତ୍ର ଜଗତ ସମେତ ବିଭିନ୍ନ ବର୍ଗର ଲୋକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସରିତା ସାହୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଏବଂ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-11-7800 ଡାଏଲ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କରେ ପ୍ରସାରିତ ହେବ। ଚୀନ୍ ଏବଂ ଆମେରିକା ମଧ୍ୟରେ ନୂତନ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ନ ହେଲେ ଆସନ୍ତା ମାସ ପହିଲାରୁ ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି ନେଇ ଆମେରିକା ଚେତାବନୀ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଶୁଳ୍କ ପରିମାଣ 155% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ହ୍ୱାଇଟ୍ ହାଉସ୍ରେ ଏକ ବୈଠକ ପରେ ରାଷ୍ଟ୍ରପତି କହିଛନ୍ତି, ଚୀନ୍ର ରପ୍ତାନୀ ସାମଗ୍ରୀ ଉପରେ 55% ଶୁଳ୍କ ଲାଗୁ ହୋଇଛି। ତେବେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ନ ହେଲେ ଶୁଳ୍କ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ କ୍ରିଷ୍ଟିନ୍ ଓ୍ୱେନ୍ କହିଛନ୍ତି, ଦେଶବ୍ୟାପୀ 4,80,000ରୁ ଅଧିକ ଅଣପଞ୍ଜିକୃତ ବେଆଇନ ପ୍ରବାସୀଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଜାନୁଆରୀ ମାସରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରବାସୀଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ 70% ଲୋକଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। କେତେକଙ୍କ ବିରୋଧରେ ଅପରାଧିକ ଅଭିଯୋଗ ମଧ୍ୟ ସାବ୍ୟସ୍ତ ହୋଇଥିବା ସେ କହିଛନ୍ତି। ଫ୍ଲୋରିଡାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କ୍ରିଷ୍ଟିନ୍ ଓ୍ୱେନ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନର ଦ୍ୱିତୀୟ କାର୍ଯ୍ୟକାଳ ଅବସରରେ ଅପରାଧିକ ପୃଷ୍ଠଭୂମି ଥିବା ଅଣପଞ୍ଜିକୃତ ପ୍ରବାସୀଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ମାତୃଭୂମିର ସେବା ଏବଂ ପ୍ରାଣବଳୀ ଦେଇଥିବା ବୀର ପୁଲିସମାନଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ପୁଲିସ୍ ସ୍କୃତି ଦିବସ। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀର ଜାତୀୟ ପୁଲିସ୍ ସ୍ମାରକୀରେ ଶ୍ରଦ୍ଧାସୁମନ ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ମୁଦ୍ରିତ ବିଜ୍ଞାପନ ନିମନ୍ତେ ନିର୍ଦ୍ଦେଶନାମା ଜାରି କଲେ ନିର୍ବାଚନ ଆୟୋଗ ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା ଅସ୍ରାନୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ ସମ୍ବାଦ ଶେଷ ହେଲା ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।